ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରକୁ ଆପଣଙ୍କୁ ସ୍ୱାଗତ। 5 ଲକ୍ଷ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଗୁରୁଦିବସ ପାଇଁ ଉତ୍ସବ ମୁଖର ଥିଲା ସାରା ରାଜ୍ୟ। ଗାଁଠାରୁ ସହର ସବୁଠି ଶିକ୍ଷକଙ୍କୁ ପୂଜା କରୁଥିଲେ ସେମାନଙ୍କ ଛାତ୍ରଛାତ୍ରୀ। କିନ୍ତୁ ବିଡ଼ମ୍ବନାର ବିଷୟ, ଭୁବନେଶ୍ୱରରେ ହଜାର ହଜାର ଶିକ୍ଷକ ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି। ଗତ 27 ଦିନ ଧରି ଶିକ୍ଷକମାନେ ରାଜରାସ୍ତାରେ, ସ୍କୁଲରେ ତାଲା ଝୁଲୁଛି, ସରକାର ଶୁଣୁନାହାନ୍ତି। ବର୍ତ୍ତମାନ ଦେଖିବାର କଥା ଆଗାମୀ ଦିନରେ ପିଲାଙ୍କ ପାଠପଢ଼ା ପାଇଁ କି କି ପଦକ୍ଷେପ ନେଉଛନ୍ତି ସରକାର। ନଭେମ୍ବରରୁ 14 ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ। ଆସନ୍ତା ନଭେମ୍ବରର 1ରୁ 14 ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହିସବୁ ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ କୋରାପୁଟ। ଏହିସବୁ ଜିଲ୍ଲାରେ ଅକ୍ଟୋବର 10 ତାରିଖ ସୁଦ୍ଧା ପଡ଼ିକାର୍ଡ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର 11 ଶିକ୍ଷକଙ୍କୁ ରାଷ୍ଟ୍ରପତି ପୁରସ୍କାର। ଗୁରୁଦିବସ ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓଡ଼ିଶାର 11 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରିଛନ୍ତି। ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି କୃତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର 2014ରେ ସମ୍ମାନିତ କରାଯାଇଛି। ଦେଶରେ ୱାନ୍ ର୍ୟାଙ୍କ ୱାନ୍ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ। ପୂର୍ବ ସୈନିକଙ୍କ ଦୀର୍ଘ 40 ବର୍ଷର ଦାବି ୱାନ୍ ର୍ୟାଙ୍କ ୱାନ୍ ପେନ୍ସନ୍ ଯୋଜନା ଏନ୍ଡିଏ ସରକାର ଗତକାଲି ଗ୍ରହଣ କରିଛନ୍ତି ଏବଂ କାର୍ଯ୍ୟକାରୀ କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରିଛନ୍ତି। 1 ଜୁଲାଇ 2014ରୁ OROP ଲାଗୁ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। 4 ଦଶନ୍ଧି ଧରି OROP କାର୍ଯ୍ୟକାରୀ କରିବା ପାଇଁ ହୋଇଆସୁଥିବା ଦାବିକୁ ନରେନ୍ଦ୍ର ମୋଦି ସରକାର ଗ୍ରହଣ କରିଛନ୍ତି ଏବଂ ଏଥିପାଇଁ ଅଧିକ 8-10 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ପାରିକର କହିଛନ୍ତି। ପେନ୍ସନ୍ ଏରିୟର ବାବଦରେ କେବଳ 12 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏବେ ପ୍ରତିରକ୍ଷା ମନ୍ତ୍ରାଳୟର ପେନ୍ସନ୍ ବିଲ୍ର ପରିମାଣ 54 ହଜାର କୋଟି ଟଙ୍କା ରହିଛି। ସୈନିକଙ୍କୁ 4ଟି କିସ୍ତିରେ OROP ବାବଦ ବକେୟା ଅର୍ଥ ମିଳିବ ଏବଂ ପ୍ରଥମେ ଶହୀଦ ପରିବାରକୁ 1ଟି କିସ୍ତିରେ ସମସ୍ତ ବକେୟା ଦିଆଯିବ। କିନ୍ତୁ ସ୍ୱେଚ୍ଛାକୃତ ଅବସର ନେଇଥିବା ସୈନିକଙ୍କୁ OROP ଫାଇଦା ଉପଲବ୍ଧ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ବର୍ଷ ଫସଲ ଉତ୍ପାଦନ କମିବ। ବର୍ଷରେ ମୌସୁମୀର ପ୍ରଭାବ ଯେଉଁ 4 ମାସ ଜୁନ୍ରୁ ସେପ୍ଟେମ୍ବର ରହିଥାଏ ସେଥିରୁ 3 ମାସ ବିତିଗଲାଣି। ଏହି 3 ମାସରେ 12% କମ୍ ବର୍ଷା ହୋଇଛି। ଭାରତରେ ବର୍ଷାର ଫସଲ ଉତ୍ପାଦନ ସହ ସିଧାସଳଖ ସମ୍ପର୍କ ରହିଛି। ଅତୀତରେ ଯେଉଁ ବର୍ଷଗୁଡ଼ିକରେ ଭଲ ବର୍ଷା ହୋଇଥିଲା ସେହି ବର୍ଷ କୃଷି ଉତ୍ପାଦନରେ ବୃଦ୍ଧି ହୋଇଛି। ସେହିପରି ଯେଉଁ ବର୍ଷ କମ୍ ବୃଷ୍ଟିପାତ ହୋଇଥିଲେ କୃଷି ଉତ୍ପାଦନ କମ୍ ରହିବା ସହ ଅଧିକ ଭୋକିଲା ଲୋକ ସୃଷ୍ଟି ହୋଇଛନ୍ତି। ଚଳିତ ବର୍ଷ ବୃଷ୍ଟିପାତ ସ୍ୱାଭାବିକଠାରୁ କମ୍ ରହିଥିବାରୁ କୃଷି ଉତ୍ପାଦନ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ଏଥିସହ ଖାଦ୍ୟ ସାମଗ୍ରୀ ଦର ଉଚ୍ଚସ୍ତରରେ ରହିବା ସହ ଭୋକିଲା ଲୋକଙ୍କ ସଂଖ୍ୟା ବଢ଼ିବ ବୋଲି ମଧ୍ୟ କୁହାଯାଉଛି। ଖେଳ ଖବର। କନିଷ୍ଠ ମହିଳା ଏସିଆ କପ୍ ହକିରେ ଭାରତ 13-0 ଜିତିଲା। ଅଧିନାୟିକା ରାଣୀ ରାମପାଲଙ୍କ ହ୍ୟାଟ୍ରିକ୍ ସାଙ୍ଗକୁ ଏକାକୀ 5ଟି ଗୋଲ୍ ସହାୟତାରେ ଭାରତୀୟ ଦଳ ଏଠାରେ ଆରମ୍ଭ ହୋଇଥିବା 7ମ କନିଷ୍ଠ ମହିଳା ଏସିଆ କପ୍ ହକି ପ୍ରତିଯୋଗିତାରେ ବୃହତ ବିଜୟ ହାସଲ କରିଛି। ଭାରତୀୟ ମହିଳା ଦଳ ଶନିବାର ଉତ୍ତର କୋରିଆକୁ 13-0 ପରାସ୍ତ କରି ଚମତ୍କାର ଢଙ୍ଗରେ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି। ଯଦି ଓଡ଼ିଶା ମୋବାଇଲ ବାଣୀରେ ଆପଣ ନ୍ୟୁଜ୍ ଶୁଣିବାକୁ ଚାହୁଁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତାମତ ଜଣାନ୍ତୁ। ଧନ୍ୟବାଦ।